ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସମ୍ପା ରାୟ। ଜୁହାର, ପହିଲା ମୁଖ୍ୟ ଖବର। ପିଏମ୍ ଶ୍ରୀ ଯୋଜନାର 4 ନମ୍ବର କ୍ଷେପେ ରାଜ୍ୟର 450 ବିଦ୍ୟାଳୟକେ କରାଯିବା ସାମିଲ। ଆୟୁଷ୍ମାନ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାଥି ସାମିଲ ହେବେ ପାଖାପାଖି 1 କୋଟି ପରିବାର। ମହାଳୟା ଅବସରରେ ଶ୍ରୀ ଶ୍ରୀ ସମଲେଶ୍ୱରୀଙ୍କ ରାୟବାକାଲ ହେବା ଧବଳମୁଖୀ ବେଶ। ଆଉ ରକ୍ତଦାନ ମହତଦାନର ବାର୍ତ୍ତା ନେଇକରି ଆଜି ପାଳନ କରାଯାଉଛି ସ୍ୱେଚ୍ଛାକୃତ ରକ୍ତଦାନ ଦିବସ। ପିଏମ୍ ଶ୍ରୀ ଯୋଜନାର 4 ନମ୍ବର କ୍ଷେପେ ରାଜ୍ୟର 450 ବିଦ୍ୟାଳୟକେ ସାମିଲ କରାଯିବା। ଶିକ୍ଷା ମନ୍ତ୍ରଣାଳୟ ତରଫରୁ ମିଳିଥିବାର ଅନୁମୋଦନ ଅନୁସାରେ 24 ପ୍ରାଥମିକ, 368 ମାଧ୍ୟମିକ ଆଉ 58 ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକେ ସାମିଲ କରାଯିବା। ଫି ବିଦ୍ୟାଳୟର ବାର୍ଷିକ କାର୍ଯ୍ୟସୂଚୀ ଆଉ ଆୟ ବ୍ୟୟ ଅଟକଲ ତିଆରି କରିବା ଲାଗି ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ଓସେପା ତରଫୁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସୂଚନା ଅନୁସାରେ ରାଜ୍ୟ ପିଏମ୍ଶ୍ରୀ ଯୋଜନା ଲାଗୁ କରିବାର ବାବଦେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ବିଦ୍ୟାଳୟ ଶିକ୍ଷା ଆଉ ସାକ୍ଷରତା ବିଭାଗ ଆର୍ ରାଜ୍ୟ ସରକାରଙ୍କ ଭିତରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ପିଏମ୍ଶ୍ରୀ ସ୍କୁଲ୍ମାନଙ୍କେ ଜାତୀୟ ଶିକ୍ଷାନୀତିକେ 100% କାର୍ଯ୍ୟକାରୀ କରିବାର ସହିତ ଛାତ୍ରଛାତ୍ରୀ ଆର୍ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କର ଦକ୍ଷତା ବୃଦ୍ଧି ଲାଗି ପଦକ୍ଷେପ ନିଆଯିବା। ସାମିଲ ହେବାରକେ ଥିବାର 450 ବିଦ୍ୟାଳୟ ଲାଗି ଚଳିତ ଆର୍ଥିକ ବର୍ଷର ଲାଗି ବଜେଟ୍ ତିଆରି କରିବାରକେ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଇବାକାଲ 2 ଦିନିଆ ଦିଲ୍ଲୀ ଗସ୍ତଥି ଯିବେ। ଗସ୍ତ ସମୟଥି ମୁଖ୍ୟମନ୍ତ୍ରୀ ନୂଆଦିଲ୍ଲୀ ନିବେଶକମାନଙ୍କ ସହିତ ଆଲୋଚନା କରିବେ। ଆଇବା ବଛରର ଜାନୁଆରୀ ମାସର 28 ଆର୍ 29 ତାରିଖେ ଭୁବନେଶ୍ୱର ହେବାରକେ ଥିବାର ଉତ୍କର୍ଷ ଓଡ଼ିଶା ମେକ୍ ଇନ୍ ଓଡ଼ିଶା ସମ୍ମିଳନୀ ଲାଗି ମୁଖ୍ୟମନ୍ତ୍ରୀ ନିବେଶକମାନଙ୍କ ସହିତ ଆଲୋଚନା କରିବାର ସମ୍ଭାବନା ରହିଛି। ମୁଖ୍ୟମନ୍ତ୍ରୀଙ୍କ ସାଙ୍ଗେ ରାଜ୍ୟ ଶିଳ୍ପ ବିଭାଗର ଗୋଟିଏ ପ୍ରତିନିଧି ଦଳ ଭି ଦିଲ୍ଲୀ ଗସ୍ତ କରିବେ। ରାଜ୍ୟ ଖୁବ୍ ଜଲ୍ଦି ଆୟୁଷ୍ମାନ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଲାଗୁ ହେବା। ଏଥିଲାଗି ଭାରତ ସରକାରଙ୍କ ସହିତ ଗୋଟିଏ ଚୁକ୍ତି ହେବାରକେ ଥିବାର ବେଳେ ତୟାରୀ ଶେଷ କ୍ଷେପେ ପହଞ୍ଚିଛି। ଯୋଜନାଥି ରାଜ୍ୟର ପାଖାପାଖି 1 କୋଟି ପରିବାର ଉପକୃତ ହେବେ ବୋଲି ସ୍ୱାସ୍ଥ୍ୟ ଆର୍ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ କହିଛନ୍। ଇ ବାବଦେ ଗଣମାଧ୍ୟମକେ ସୂଚନା ଦେଇକରି ମନ୍ତ୍ରୀ କହିଛନ୍ ଯେ ଆୟୁଷ୍ମାନ ଭାରତଥି 67 ଲକ୍ଷ ପରିବାର ଅନ୍ତର୍ଭୁକ୍ତ ହେବାକେ ଥିବାର ବେଳେ ବାକି ପରିବାର ଗୋପବନ୍ଧୁ ଯୋଜନାର ସୁବିଧା ପାଇବେ। ରାଜ୍ୟ ବାହାରେ ରହୁଥିବାର ଓଡ଼ିଶା ଲୋକେ ଏଥି ଅତିକା ଲାଭବାନ ହେବେ। ସେନ୍ତା ରାସନକାର୍ଡ଼ନୁ ବଞ୍ଚିତ ଯୋଗ୍ୟ ହିତାଧିକାରୀଙ୍କୁ ସରକାର ଏ ଯୋଜନାଥି ସାମିଲ କରିବେ। ଆୟୁଷ୍ମାନ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା କାର୍ଡ଼ ରାଜ୍ୟ ଆର୍ ରାଜ୍ୟ ବାହାରର 27,000 ଅତିକା ଡାକ୍ତରଖାନା ଗ୍ରହଣୀୟ ହେବା ବୋଲି ମନ୍ତ୍ରୀ ଡକ୍ଟର ମହାଲିଙ୍ଗ କହିଛନ୍। ଦିବ୍ୟାଙ୍ଗମାନଙ୍କ ଲାଗି ବସ୍ଥି 50% ଭଡ଼ା ଛାଡ଼ ନାହିଁ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବା। ଗୃହ ନିର୍ମାଣ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଆଜ୍ ଭୁବନେଶ୍ୱର ବାବା ସାହେବ ଭୀମରାଓ ଆମ୍ବେଦକର ବସ୍ ଟର୍ମିନାଲ ପରିଦର୍ଶନ କରିବାର ସମୟଥି ଇଟା କହିଛନ୍। ମନ୍ତ୍ରୀ ଶ୍ରୀ ମହାପାତ୍ର ବସ୍ଷ୍ଟାଣ୍ଡନ ଯାତ୍ରୀମାନଙ୍କୁ ମିଳୁଥିବାର ସୁବିଧା ବିଷୟ ଆଲୋଚନା କରିଥିଲେ। ଦିବ୍ୟାଙ୍ଗମାନଙ୍କର ଅଭିଯୋଗରୁ ସେମାନଙ୍କ ଲାଗି ଧାରିଜ 50% ବସ୍ ଭଡ଼ା ରିହାତି ନାହିଁ ମିଳୁଥିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ କହିଛନ୍। ଗୃହ ବିଭାଗର ଷ୍ଟାଣ୍ଡିଂ କମିଟି ଆଜି ପୁରୀ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମୀକ୍ଷା କରିଛନ୍। ବୈଠକଥି ଶ୍ରୀମନ୍ଦିର ସୁରକ୍ଷା ସହିତ ଭକ୍ତମାନଙ୍କର ଶୃଙ୍ଖଳିତ ଦର୍ଶନ ଆର୍ ସୁରକ୍ଷା ବାବଦେ ବିସ୍ତୃତ ଆଲୋଚନା ହୋଇଛି। କମିଟିର ଅଧ୍ୟକ୍ଷ ସିଦ୍ଧାନ୍ତ ମହାପାତ୍ରଙ୍କ ଅଧ୍ୟକ୍ଷତା ହୋଇଥିବା ଏହି ବୈଠକନ 12 ଜଣ ବିଧାୟକ, ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ ଆର୍ ଅଲଗା ଅଧିକାରୀମାନେ ଯୋଗ ଦେଇଥିଲେ। ଆଲୋଚନା ସମୟଥି ଶ୍ରୀମନ୍ଦିର ପୁଲିସ କର୍ମଚାରୀଙ୍କ ସଂଖ୍ୟା ବଢ଼ାଇବାର ଉପରେ ଜୋର୍ ଦିଆଯାଇଛି। ବୈଠକ ଉତ୍ତରୁ ଷ୍ଟାଣ୍ଡିଂ କମିଟିର ସଦସ୍ୟମାନେ ଶ୍ରୀମନ୍ଦିର ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ଭୁବନେଶ୍ୱର ମହାନଗର ନିଗମ ବିଏମ୍ସି ତରଫୁ ଆୟୋଜିତ ସ୍ୱଚ୍ଛତା ଅଭିଯାନଥି ରାଜ୍ୟପାଳ ରଘୁବର ଦାସ ସାମିଲ ହୋଇକରି ବିନ୍ଦୁସାଗର ସଫେଇଥି ସାମିଲ ହେବାର ସହିତ ଲୋକମାନଙ୍କୁ ସ୍ୱଚ୍ଛତା ବାବଦେ ସଚେତନ କରିଥିଲେ। ସାମାଜିକ ଗଣମାଧ୍ୟମ ଜରିଏ ରାଜ୍ୟପାଳ କହିଛନ୍ତି ଯେ ଇହାଦେ ଦେଶେ ପରିବର୍ତ୍ତନର ସମୟ ଆସିଛି। ଆର୍ଥିକ ଉନ୍ନତି ଲାଗି ସ୍ୱଚ୍ଛତା ଜରୁରୀ ଆଏ ବୋଲି ରାଜ୍ୟପାଳ କହିଛନ୍। ପରିବେଶକେ ସଫା ରଖବାରଟା ଆମର ସମସ୍ତଙ୍କର ନୈତିକ ଦାୟିତ୍ୱ। ଗାନ୍ଧିଜୀଙ୍କର ସ୍ୱଚ୍ଛ ଭାରତ ସପନକେ ପୂରଣ କରିବା ଲାଗି ଏହି ଅବସରରେ ରାଜ୍ୟପାଳ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ସମ୍ବଲପୁରର ଶ୍ରୀ ଶ୍ରୀ ସମଲେଶ୍ୱରୀ ମନ୍ଦିର ଆଇବାକାଲ ମହାଳୟା ଲାଗି ନୀତି ନିର୍ଘଣ୍ଟ ସ୍ଥିର କରାଯାଇଛି। ସକାଳର 5 ବଜେନୁ ସମଲେଶ୍ୱରୀଙ୍କର ଧବଳମୁଖୀ ଦର୍ଶନ ଲାଗି 4 ନମ୍ବର ଗେଟ୍ ଦେଇକରି ଭକ୍ତମାନେ ମନ୍ଦିରକେ ଯିବେ। ଭୋଗ ଲାଗି ଦିନର 11:55 12:30 ତକ ଦର୍ଶନ ବନ୍ଦ ରହିବା। ସନ୍ଧ୍ୟା 7:45 ନୁ 8:30 ତକ ସନ୍ଧ୍ୟା ଆଳତି ଲାଗି ସାଧାରଣ ଦର୍ଶନ ବନ୍ଦ ରହିବା। ହେଲେ ଶ୍ରୀ ଶ୍ରୀ ସମଲେଶ୍ୱରୀଙ୍କର ଧବଳମୁଖୀ କି ଗଙ୍ଗା ଦର୍ଶନ ବେଶ ଦୁଇଦିନ ତକ୍ ଚାଲ୍ବା ବୋଲି ମନ୍ଦିର ଟ୍ରଷ୍ଟ ବୋର୍ଡର ସଭାପତି ସଞ୍ଜୟ କୁମାର ବାବୁ କହିଛନ୍। ଜାତୀୟ ସ୍ୱେଚ୍ଛାକୃତ ରକ୍ତଦାନ ଦିବସ ଆଜି ପାଳନ କରାଯାଉଛି। ସ୍ୱେଚ୍ଛାକୃତ ରକ୍ତଦାନକେ ତହକାବାର ରକ୍ତ ସଂଗ୍ରହ କେନ୍ଦ୍ରମାନଙ୍କ ଲାଗି ଦରକାରୀ ଭିତ୍ତିଭୂମି ବ୍ୟବସ୍ଥା କରବାର ଆର୍ ଜାତୀୟ ରକ୍ତନୀତିକେ କାର୍ଯ୍ୟକାରୀ କରବାର ଲକ୍ଷ୍ୟତି ଏହି ଦିବସ ପାଳନ ହେଉଛି। ରକ୍ତଦାନ ମହତଦାନ ବାବଦେ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟ ଭିନ୍ ଭିନ୍ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ୱେଚ୍ଛାକୃତ ରକ୍ତଦାନ ଦିବସ ଅବସରରେ ସବୁ ରକ୍ତଦାତା ଆର୍ ଇଥି ସାମିଲ ଅନୁଷ୍ଠାନମାନଙ୍କୁ ଶୁଭେଚ୍ଛା ଜଣାଇଛନ୍। ରକ୍ତର ଆବଶ୍ୟକତାକେ ପୂରଣ କରିବା ଲାଗି ରାଜ୍ୟ ସ୍ୱେଚ୍ଛାକୃତ ରକ୍ତଦାନକେ ବ୍ୟାପକ କରାଯିବାର ଉପରେ ସେ ତାଙ୍କୁ ଶୁଭେଚ୍ଛା ବାର୍ତ୍ତାଥି ଜୋର୍ ଦେଇଛନ୍। ସ୍ୱାସ୍ଥ୍ୟ ଆଉ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ତାଙ୍କର ଶୁଭେଚ୍ଛା ବାର୍ତ୍ତାଥି ରକ୍ତଦାନ କରିକରି ନିଜେ ସୁସ୍ଥ ରହିବାର ସହିତ ଉଞ୍ଜା ଲୋକକୁ ଜୀବନ ବଞ୍ଚାବାରକେ ଆହ୍ୱାନ ଦେଇଛନ୍। ଏହି ଅବସରରେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମହାଲିଙ୍ଗ ଭୁବନେଶ୍ୱର ହସ୍ପିଟାଲ ହୋଇଥିବାର ସ୍ୱଚ୍ଛତା ପଦଯାତ୍ରାଥି ସାମିଲ ହେବାର ସହିତ ଗୋଟିଏ ରକ୍ତଦାନ ଶିବିରକେ ଉଦ୍ଘାଟନ କରିଥିଲେ। ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ଆଜି ପାଳନ କରାଯାଉଛି। ବରିଷ୍ଠ ନାଗରିକମାନଙ୍କର ଅଭିଜ୍ଞତା ଆର୍ ବୁଦ୍ଧିମତାକେ ସମ୍ମାନ ଜଣାବାର ଲକ୍ଷ୍ୟତି ଫି ବଛର ଅକ୍ଟୋବର 1 ତାରିଖ ସାରା ପୃଥିନ ଏହି ଦିବସ ପାଳନ କରାଯାଉଛି। ଏହି ଅବସରରେ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ତରଫ ବରିଷ୍ଠ ନାଗରିକ ଦିବସ ପାଳନ କରାଯାଉଛି। ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଲିନା ପ୍ରଧାନଙ୍କର ଅଧ୍ୟକ୍ଷତାରେ ହୋଇଥିବା ଗୋଟିଏ ସମାରୋହନ ବିଧାୟକ ରଘୁନାଥ ଜଗଦଲା ବରିଷ୍ଠ ନାଗରିକ ଆର୍ ସେମାନଙ୍କର ପ୍ରତି ସମାଜର କର୍ତ୍ତବ୍ୟ ଉପରେ ଆଲୋଚନା କରିଥିଲେ। ସକାଳେ ବରିଷ୍ଠ ନାଗରିକମାନଙ୍କର ଉପରେ ଗୋଟିଏ ଯୋଗ ଶିବିର ଆୟୋଜନ କରାଯାଇଥିଲା। ଭବାନୀପାଟଣା ଟାଉନ୍ ହଲ୍ର ସାମାଜିକ ସୁରକ୍ଷା ବିଭାଗ ତରଫ କଳାହାଣ୍ଡି ଜିଲ୍ଲାସ୍ତରୀୟ ବରିଷ୍ଠ ନାଗରିକ ଦିବସ ପାଳନ କରାଯାଇଛି। ଏଥି ସାଂସଦ ମାଳବିକା ଦେବୀ, ମୁଖିଆ, ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦର୍ମାନ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଦୟାମୟ ପାଢ଼ୀ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମଟି ବରିଷ୍ଠ ନାଗରିକଙ୍କୁ ସମ୍ବର୍ଦ୍ଧନା ସହିତ 10 ଜଣଙ୍କୁ ମଧୁବାବୁ ଭତ୍ତା ଆର୍ 58 ଜଣ ଦିବ୍ୟାଙ୍ଗଙ୍କୁ ସହାୟକ ସରଞ୍ଜାମ ଦିଆଯାଇଥିଲା। ସମ୍ବଲପୁର ଜିଲ୍ଲା ନାକ୍ଟିଦେଉଲ କଲେଜଠାରେ ବରିଷ୍ଠ ନାଗରିକ ଦିବସ ପାଳନ କରାଯାଇଛି। ଇନ ସ୍ୱାସ୍ଥ୍ୟ ଆଉ ପୁଲିସ୍ ବିଭାଗର ଅଧିକାରୀମାନେ ଯୋଗ ଦେଇକରି ବରିଷ୍ଠ ନାଗରିକମାନଙ୍କର ଚିକିତ୍ସା ସେବା ଆଉ ଥାନାମାନଙ୍କେ ଇ ବର୍ଗର ଲୁକର ଲାଗି ସେଲ୍ ଗଠନ ବାବଦେ ସୂଚନା ଦେଇଥିଲେ। ସଭାଥି କଲେଜ ଅଧ୍ୟକ୍ଷ ସୁଧୀର କୁମାର ସାହୁ ସଭାପତିତ୍ୱ କରିଥିଲେ। ଦେବଗଡ଼ ଟାଉନ୍ ହଲ୍ଠାରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସର୍ବେଶ୍ୱର ପାଣିଗ୍ରାହୀଙ୍କର ତତ୍ତ୍ୱାବଧାନଥି ହୋଇଥିବା କାର୍ଯ୍ୟକ୍ରମଟି ଅତିରିକ୍ତ ଜିଲ୍ଲାପାଳ ରେବେକା ବିଲୁଙ୍ଗ, ପୌର ଅଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଇ ଆର୍ ସିଆନ୍ ସୁଜନମାନେ ଯୋଗ ଦେଇଥିଲେ। ବୌଦ୍ଧ ଜିଲ୍ଲା ଟାଉନ୍ ହଲ୍ଠାରେ ଗୋଟିଏ ସଭାନ ସାମାଜିକ ସୁରକ୍ଷା ଆର୍ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ତରଫ ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚର ପରିଚାଳନା ଲାଗି 50,000 ଟଙ୍କା ଅନୁଦାନ ଆର୍ ଭିନ୍ ଭିନ୍ କ୍ଷେତ୍ରର ସୁନାମ ପାଇଥିବାର 26 ଜଣ ବରିଷ୍ଠ ନାଗରିକଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଏଥି ବୌଦ୍ଧ ନଗରପାଳ ମୃତ୍ୟୁଞ୍ଜୟ ମିଶ୍ର କୁନୁଆ ଭାବେ ଯୋଗ ଦେଇଥିଲେ। ଆକାଶବାଣୀ ସମ୍ବଲପୁର କେନ୍ଦ୍ର ସ୍ୱଚ୍ଛତା ହିଁ ସେବା 2024 କାର୍ଯ୍ୟକ୍ରମ ଆଜି ଉଦ୍ଯାପିତ ହୋଇଛି। 15 ଦିନ ହେଲା ଚାଲିଥିବା ଏହି କାର୍ଯ୍ୟକ୍ରମଟି ଭିନ୍ ଭିନ୍ ଇଲାକାକେ ସଫେଇ କରାଯିବାର ସହିତ ଗଛ ଲଗାଯାଇଥିଲା। ଆଜି ହୋଇଥିବାର ଉଦ୍ଯାପନୀ ସମାରୋହଟି କେନ୍ଦ୍ରର 3 ଜଣ ସଫେଇ ମିତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଏହି କାର୍ଯ୍ୟକ୍ରମଟି କେନ୍ଦ୍ରର ଅଭିଯାନ୍ତ୍ରିକ ମୁଖ୍ୟ ସଞ୍ଜୟ ସରକାର, କାର୍ଯ୍ୟକ୍ରମ ମୁଖ୍ୟ ମନୀଷ ଭଟ୍ଟାଚାର୍ଯ୍ୟ, କାର୍ଯ୍ୟକ୍ରମ ନିଷ୍ପାଦକ ସନ୍ତୋଷ ପିଙ୍ଗ, ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମର ନୋଡାଲ ଅଧିକାରୀ ସୁଶୀଲା ପ୍ରିସିଲା ମିଞ୍ଜ ଉପସ୍ଥିତ ରହିକରି ସଫେଇ ମିତ୍ରମାନଙ୍କୁ ସମ୍ମାନିତ କରିଥିଲେ। ଇତାର ସହିତ କେନ୍ଦ୍ରର ଅଲଗା ଅଧିକାରୀ ଆର୍ କର୍ମଚାରୀମାନେ ଭିଲ୍ ଉପସ୍ଥିତ ଥିଲେ। ବ୍ୟକ୍ତିଗତ ସହାୟକ କ୍ଷେତ୍ରମଣି ବିଭାର ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଭୁବନେଶ୍ୱରର ଏନ୍ଏବିଏମ୍ ପରିସରର ଆଜି ସ୍ୱଚ୍ଛତା କାର୍ଯ୍ୟକ୍ରମ ହୋଇଯାଇଛି। ପତ୍ର ସୂଚନା କାର୍ଯ୍ୟାଳୟ ପିଆଇବି ଆର୍ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ ସିବିସି ତରଫ ସଫେଇ କାର୍ଯ୍ୟକ୍ରମ କରାଯାଇଥିଲା। ପିଆଇବି ଆର୍ ସିବିସିର ଅତିରିକ୍ତ ମହାନିର୍ଦ୍ଦେଶକ ଅଖିଲ କୁମାର ମିଶ୍ରଙ୍କ ନେତୃତ୍ୱରେ ସବୁ ଅଧିକାରୀ ଆର୍ କର୍ମଚାରୀମାନେ ସଫେଇ କରିଥିଲେ। ବରଗଡ଼ ସହରରେ ସ୍ୱଚ୍ଛତା ପକ୍ଷ ପାଳନ ଅବସରରେ ଆୟୋଜ ହୋଇଥିବା କାର୍ଯ୍ୟକ୍ରମକୁ ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ ଉଦ୍ଘାଟନ କରିଛନ୍। ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଆର୍ ବରଗଡ଼ ଘରୋଇ ବସ୍ ମାଲିକ ସଂଘ ତରଫ ଜିଲ୍ଲା ମୁଖ୍ୟାଳୟ ନଥିବାର ଘରୋଇ ବସ୍ଷ୍ଟାଣ୍ଡ ପରିସରର ସାମୁହିକ ସ୍ୱଚ୍ଛତା ଅଭିଯାନଟି ବିଧାୟକ, ବରଗଡ଼ ପୌରାଧ୍ୟକ୍ଷା ଆର୍ ସାଧାରଣ ନାଗରିକ ସାମିଲ ହୋଇଥିଲେ। ଶେଷେ ମୁଖିଆ ଖବର ଫେରିଘାଏ। ପିଏମ୍ଶ୍ରୀ ଯୋଜନାର 4 ନମ୍ବର କ୍ଷେପେ ରାଜ୍ୟର 450ଟା ବିଦ୍ୟାଳୟକେ କରାଯିବା ସାମିଲ। ଆୟୁଷ୍ମାନ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାଥି ସାମିଲ ହେବେ ପାଖାପାଖି 1 କୋଟି ପରିବାର। ମହାଲୟା ଅବସରରେ ଶ୍ରୀ ଶ୍ରୀ ସମଲେଶ୍ୱରୀଙ୍କର ଆଇବା କାଲି ହେବା ଧବଳମୁଖୀ ବେଶ। ଆଉ ରକ୍ତଦାନ ମହତଦାନର ବାର୍ତ୍ତା ନେଇକରି ଆଜି ପାଳନ କରାଯାଉଛି ସ୍ୱେଚ୍ଛାକୃତ ରକ୍ତଦାନ ଦିବସ। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।